ॐ नमो भगवते वासुदेवाय, ॐ नमो भगवते वासुदेवाय।
हरे कृष्ण। उपस्थ भक्त सज्जन बंद विशेष भाव आमर अभिचरण कम्युनिकेशन डिपार्टमेंट मुख्य श्रीपाद कृपानंद प्रभु तथा माताजी वृंद मातृवृंद आज आमर रविवार कार्यक्रम यही आज पवित्र यही गुंडीचा मंदिर यही नव दिन जो यात्रा चली भगवान गुंडीचा यात्रा से मध्य आज चतुर्थी तिथि कल पंचमी हम हेरा पंचमी का तेणु यही अवसर में आम रविवार कार्यक्रम ये कार्यक्रम को जे व्यवस्था करे साय कर श्रीपाद कृष्ण केशव प्रभु को आम सर्वप्रथमें आम डिपार्टमेंट तरफ धन्यवाद अर्पण करूँ तेणु से आज आम गोटे सुजोग प्रदान कर भगवान कथा प्रचार करने वर्तमान प्रसाद व्यवस्था कर तेरे आज जगन्नाथ कथा चलती गुंडीचा मंदिर गुंडीचा जो रही भगवान वृंदावन लीला वृंदावन लीला चलती जगन्नाथ जगन्नाथ पर अनेक लीला रही तेरे ये जो सात दिन धरी ये कथा चलो ये प्रकृत ये हूँ भगवान वृंदावन लीला आम श्रीपाद हरिदास प्रभु बहुत आग्रह प्रकाश कर जगन्नाथ विषय कथा कह तेणु जगन्नाथ का लीला सब जगन्नाथ का लीला जगन्नाथ का अनेक प्रकार लीला रही तेणु आज आम साधारण आम रविवार कार्यक्रम भागवत कथा कह जाए सी मत जगन्नाथ भागवत भगवान जगन्नाथ ठार अलग नुह भिन्न नुह सी मत जगन्नाथ सी बाणी रूप से जगन्नाथ विद्यमान भागवत प्रथम एवं द्वितीय स्कंद जगन्नाथ पाद आम जगन्नाथ पाद देखुने कि जगन्नाथ पाद ये देखुचे भागवत देखा दुई पाद भगवान प्रथम एवं द्वितीय स्कंद बर्तमान आम तृतीय स्कंद चल तृतीय एवं चतुर्थ स्कंद ये दुईट भगवान दुईट जगन प्रदेश जंग तेणु ये जगन्नाथ कहले बहुत बहुत कथा रही जगन्नाथ जो आम कहले संजीवन प्रभु से जगन्नाथ कथा कहले भक्त कथा प्रहलाद महाराज कथा कही सका से ध्रुव महाराज कथा कहते सका मत से कही महाप्रभु आम महाप्रभु संप्रदाय आसुचे महाप्रभु संप्रदाय आसुचे श्रेष्ठ रस प्रदान कर भगवान समर्पित उन्नत उज्जवल रस सुभक्ति श्रिय ये कृष्ण कविराज गोस्वामी समस्त भक्त मान आशीर्वाद प्रदान कर अनर्पित चरिंचरा करुणयावतीर्ण कलऊ समर्पयित उन्नत उज्जवल रसान सौभक्ति श्रिय हरि पुरट सुंदर दुति सदम कदम सन्दीपित सदा हृदय कंदर स्फुरुव सचिनंदन आप समस्ते सचिनंदन भगवान चैतन जय गौरव से ही कृष्ण से ही जगन्नाथ श्री जगन्नाथ तेणु जो जगन्नाथ कह साधारण बुझे कृष्ण किंतु कृष्ण जो प्रेम प्रदान करते से प्रकृत प्रेम अल्प किसी दे टू एंड हाफ मेलोज दे प्रेम पूर्ण प्रेम प्रदान करगवान कृष्ण मत प्रदान कर जगन्नाथ रूप से आष्ण ये हूँ बहुत समर्पित उन्नत उज्जवल रस उन्नत उज्जवल रस जो रस भगवान कृष्ण प्रदान करते आज जगन्नाथ रूप से रस को आस्वादन कर जगन्नाथ उन्नत उज्जवल रस आम सुषमत गौरबंधु स्वयं महाराज कहते भगवान कृष्ण के समय रे कृष्ण पर्यंत अढ़ईटी रस थे उन्नत उज्जवल रस को प्रदान करा जाए नथिला से अढ़ईटी रस कौन ना शांत रस दास रस एवं सख्यर अधा जहाँ कहते संभ्रम सख्य तेणु महाप्रभु जो आसिले ଆହୁରି ଉନ୍ନତ ରସଦ ପ୍ରଦାନ କରିଛନ୍ତି, ଉନ୍ନତ ରସଦ ପ୍ରଦାନ କରିଛନ୍ତି। ଏ ଜଗନ୍ନାଥ ଏବଂ ମହାପ୍ରଭୁ ଭିତରେ ତଫାତ ନାହିଁ। ବାସୁଦେବ
ଜୟ ଜୟ ଜଗନ୍ନାଥ ସଚ୍ଚିଦାନନ୍ଦନ ଜୟ ଜୟ ଜଗନ୍ନାଥ ସଚ୍ଚିଦାନନ୍ଦନ ତ୍ରିଭୁବନ କରେ ଜର ଚରଣୀ ବନ୍ଦ
ଜଗନ୍ନାଥ ଶବ୍ଦ ଖାଲି ଯେଉଁ ରୂପ ଦେଖୁଛେ ଏ ଗୋଟିଏ ରୂପ ଥିଲେ ଜଗନ୍ନାଥଙ୍କର। ସେଇ କଦାଚିତ କାଳିନ୍ଦି ତଟ ବିପିନ ସଙ୍ଗୀତ କରବୋ ଉଦାଭିରି ନାରୀ ବଦନ କମଳା ସ୍ୱାଦ ମଧୁବୋ ରମା ଶମ୍ଭୁ ବ୍ରହ୍ମାମର ଗତି ଗଣେଶ
ಪ್ರೀತಪದೋ ಜಗನ್ನಾಥ ಸ್ವಾಮಿ ನಯನ ಪಥಗಾಮಿ ಭವತು ಮೇ.
ಶ್ರೀ ಜಗನ್ನಾಥ್, ಶ್ರೀಕೃಷ್ಣ, ಶ್ರೀ ಜಗನ್ನಾಥ ଭାଗବତ ବର୍ଣ୍ଣନା କରାଯାଇଛି। ଆମେ ଏ କଥାଟି ସାରିବା। ବହୁତ ବଡ଼ ପ୍ରସଙ୍ଗ ରହିଛି। ଜଗନ୍ନାଥ କହିଲେ ଜନ୍ମାଦ୍ୟଶ ଯତ ଭାଗବତ ପ୍ରାରମ୍ଭରେ ଯେଉଁ ଶ୍ଳୋକ କହିଲେ ବ୍ୟାସଦେବ, ଶ୍ରୀ ଜଗନ୍ନାଥ ଜନ୍ମାଦ୍ୟଶ ଯତ ଯେଉଁ ଶ୍ଳୋକ ଉପରେ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର 3 ମାସ ଧରି ପ୍ରବଚନ ଦେଇଥିଲେ ଢାକାରେ। ଜଗନ୍ନାଥ ତତ୍ତ୍ୱ ଏଭଳି ରହିଛି। ତେଣୁ ଯାହା ହେଉ, ଆମର ସମୟ ଅଛି, ଆପଣମାନେ ବ୍ୟସ୍ତ ହେବେ ନାହିଁ, କାହିଁକି ଆମକୁ ଆଜିକି ଡେରିରେ କଥା ହେବ, କାହିଁକି ଆମର ପ୍ରସାଦ ବେଳ ହେଇନି ପର୍ଯ୍ୟନ୍ତ। ଏପର୍ଯ୍ୟନ୍ତ ଜଗନ୍ନାଥ ସାଙ୍କ୍ସନ୍ କଲେ ଆମେ ପ୍ରସାଦ ପାଇବା, ଆଜି ଡେରିରେ ପ୍ରସାଦ ପାଇବା, କାରଣ ଅନ୍ୟ ଭକ୍ତମାନେ ସବୁ ପ୍ରସାଦ ପାଉଛନ୍ତି, ସେମାନେ ପାଇସାରିଲା ପରେ ଆମେ ପାଇବା। ତେଣୁ ଆପଣମାନେ ବ୍ୟସ୍ତ ହେବେ ନାହିଁ। ଇଏ ଯେଉଁ କଥା ଶୁଣୁଛେ, ଇଏ ମଧ୍ୟ ଭଗବାନଙ୍କ ପ୍ରସାଦ, ଇଏ ଆତ୍ମାର ଆହାର। ଆଜି ଆପଣମାନେ ବହୁତ ଆତ୍ମାର ଆହାର ହେଲାଣି ଆପଣଙ୍କର, ସକାଳଠୁ ଆତ୍ମାର ଆହାର ଶ୍ରବଣ ଚାଲିଛି। ସବୈ ପୁଂସାଙ୍କର ଧର୍ମ ଯତ ଭକ୍ତିର ଦକ୍ଷ ଯେ ଆୈତୁକି ଅପ୍ରତିହତା ଜୟ ଆତ୍ମା ସୁ ପ୍ରସିଦ୍ଧି। ଆମର ଶରୀର ଯେମିତି ପ୍ରସାଦ ଖାଦ୍ୟ ଗ୍ରହଣ କଲେ ଆନନ୍ଦିତ ହୁଏ, ସେହିଭଳି ଭାବରେ ଆତ୍ମାର ଆନନ୍ଦ ହେଉଛି ଏଇଟା। ଆତ୍ମାର ଖାଦ୍ୟ ବର୍ତ୍ତମାନ ଦିଆଯାଉଛି, ତାପରେ ଶରୀରର ଖାଦ୍ୟ ଦିଆଯିବ। ଆତ୍ମାର ଖାଦ୍ୟ ବର୍ତ୍ତମାନ ଦିଆଯାଉଛି, ଆମେ ନ ଚାହିଁଲେ ମଧ୍ୟ ଆମକୁ ଦିଆଯାଉଛି, ଆମେ ଅଜାଣତରେ ଆମେ ଆତ୍ମା ଆନନ୍ଦିତ ହେଉଛି। ଆମେ ଜାଣିନି କି ଜଗନ୍ନାଥ ତତ୍ତ୍ୱ। ତେଣୁ ସମର୍ପିତ ଉନ୍ନତ ଉଜ୍ଜଳ ରସ, ଏଇ ଉଜ୍ଜଳ ରସ ପ୍ରଦାନ କରିଛନ୍ତି କୃଷ୍ଣ, ଯେଉଁଥିପାଇଁ ଏଇ ରୂପ ଧାରଣ କରିଛନ୍ତି, ଜଗନ୍ନାଥ ରୂପ ଧାରଣ କରିଛନ୍ତି। ସେଇ କୃଷ୍ଣ ସେ ଯେଉଁ ଜଗନ୍ନାଥ ରୂପ ଧାରଣ କରିଛନ୍ତି, ସେ ଜଗନ୍ନାଥ ରୂପରେ ମଧ୍ୟ ଅପୂର୍ଣ୍ଣତା ରହିଯାଇଛି, ପୂର୍ଣ୍ଣତା ପ୍ରାପ୍ତ ହେଇନାହିଁ। ସେ ହେଉଛନ୍ତି ପୂର୍ଣ୍ଣ, କିନ୍ତୁ ତଥାପି ସେ ତାଙ୍କର କିଛି ରହିଛି, ବାକି ରହିଛି। 3ଟି ଜିନିଷ ରହିଗଲା, 3ଟି ଲୋଭ ଯାହାକୁ କୁହାଯାଏ, 3ଟି ଲୋଭ ଶିଶୁ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି। ଜଗନ୍ନାଥଙ୍କ 3ଟି ଲୋଭ ପାଇଁ ଆଜି ଆସ୍ୱାଦନ କରୁଛନ୍ତି, ରୂପ ଧାରଣ କରିଛନ୍ତି। ଚକ୍ଷୁ ବିସ୍ଫାରିତ ହୋଇଯାଇଛି, ହସ୍ତପଦ ସଙ୍କୁଚିତ ହୋଇଯାଇଛି। ସେ 3ଟି ଲୋଭ କ'ଣ? ଯାହା ଭଗବତ ଗୀତାରେ କୁହାଯାଇଛି, ହାଇସ୍କୁଲ ଷ୍ଟଡି, ଗ୍ରାଜୁଏସନ୍ ଷ୍ଟଡି ଆସିବ ଭାଗବତମରେ, ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି ଚୈତନ୍ୟ ଚରିତାମୃତରେ, ଆହୁରି ରହିଛି ତା ଉପରେ, ତା ଉପରେ ରିସର୍ଚ୍ଚ ବହୁତ ରହିଛି, ବହୁତ ତତ୍ତ୍ୱ ରହିଛି। ତେଣୁ ଜଗନ୍ନାଥ ଯେଉଁ ରୂପ ଧାରଣ କରିଛନ୍ତି, ସିଏ ଜାଣିପାରୁନାହାନ୍ତି। ସିଏ ରାଧା, ରାଧା ଗୃହ ବୁଧରା ରୂପ ହେଉଛି ଜଗନ୍ନାଥ ରୂପ କୃଷ୍ଣଙ୍କର। ଯେତେବେଳେ ଦ୍ୱାରକାରେ ଭଗବାନଙ୍କର ଲୀଳା ଯେଉଁ ରହିଛି, ଆପଣମାନେ ଜାଣିଥିବେ ଜଗନ୍ନାଥଙ୍କ କଥା ଆରମ୍ଭ ହେଉଛି, ଜଗନ୍ନାଥ 10ମ ସ୍କନ୍ଧର ଆରମ୍ଭରେ ଜଗନ୍ନାଥ କୁହାଯାଇଛି। ଜଗନ୍ନାଥ 10ମ ସ୍କନ୍ଧ 90ଟି ଅଧ୍ୟାୟରେ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ଅବଶ୍ୟ ଭାଗବତର ଆରମ୍ଭରୁ ଆଦୌ ଚନ୍ତିଚ ମଧ୍ୟ ହରି ସର୍ବତ୍ର ଗୀୟତେ, ଆଦିଠାରୁ ଆରମ୍ଭ କରି ଅନ୍ତ ପର୍ଯ୍ୟନ୍ତ ସବୁଠାରେ ଭଗବାନଙ୍କର କଥା କୁହାଯାଇଛି। ବିଶେଷ ଭାବରେ 10ମ ସ୍କନ୍ଧରେ ତାଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି 90ଟି ଅଧ୍ୟାୟରେ। ଏଇ ଯେଉଁ ଅଧ୍ୟାୟଟି ସବୁ ରହିଛି, 10ମ ସ୍କନ୍ଧରେ ଲୀଳା ସବୁ ରହିଛି, ସେ ପୁଣି 3 ଭାଗରେ ବିଭକ୍ତ। ଗୋଟେ ହେଉଛି ବୃନ୍ଦାବନ ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଗୋଟେ ହେଉଛି ଦ୍ୱାରକା ଲୀଳା। ତେଣୁ ଏଇ ଯେଉଁ ଲୀଳା ସବୁ ରହିଛି କୁହାଯାଏ ସେଇ ଭଗବାନ, କିନ୍ତୁ ସେ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ। ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ଛତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ। ପୂର୍ଣ୍ଣରେ ଆଉ କିଛି ଅପୂର୍ଣ୍ଣତା ନଥାଏ, କିନ୍ତୁ ଭଗବାନଙ୍କର କିଛି ଅପୂର୍ଣ୍ଣତା ରହିଯାଇଥିଲା ଦ୍ୱାରକା ଲୀଳାରେ। ସେ ଲୀଳା ମଥୁରା ଲୀଳାରେ ଆଉ ଟିକେ ପୂର୍ଣ୍ଣତର ହେଲା ମଥୁରା ଲୀଳାରେ। ଏ ବୃନ୍ଦାବନ ଲୀଳାରେ ସେ ହେଉଛନ୍ତି ପୂର୍ଣ୍ଣତମ, ପୂର୍ଣ୍ଣତମ ଲୀଳା, ପୂର୍ଣ୍ଣ ଲୀଳା କରିଥିଲେ।
ଏଗାର ବର୍ଷ ଭିତରେ ଏଗାର ବର୍ଷ କମ୍ପ୍ଲିଟ୍ ହୋଇନାହିଁ, ଦଶ ବର୍ଷ ସାତ ମାସ କେତେ ଦିନ ବୃନ୍ଦାବନରେ ଭଗବାନଙ୍କ ଲୀଳା ରହିଥିଲା, ଜଗନ୍ନାଥଙ୍କ ଲୀଳା ଆରମ୍ଭ ହେଉଛି ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରୁ। ଯେତେବେଳେ ଭୂମିଦେବୀ ଭୂମି ତୃପ୍ତ ରୂପ ବ୍ୟାଜ ଦୈତ୍ୟାନେକ ଶତାୟୁତେଇ ଆକ୍ରାନ୍ତ ପରିବାରଣ ବ୍ରହ୍ମାଣ ଶରଣ ଯଜୌ, ଭୂମି ଯେତେବେଳେ ଆକ୍ରାନ୍ତ ହୋଇଗଲେ ପାପର ଭାରରେ ଆଉ ସହିପାରିଲେ ନାହିଁ, ସେତେବେଳେ ସେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ତେଣୁ ବ୍ରହ୍ମା ଅନ୍ୟ ସବୁ ଦେବତାମାନଙ୍କୁ ନେଇ ଭଗବାନଙ୍କ ପାଖକୁ ଜଗନ୍ନାଥଙ୍କ ପାଖକୁ ଯାଇଥିଲେ। ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବ ପୁଷା କବି ପୁରୁଷଂ ପୁରୁଷ ସୁକ୍ତେନ ଉପଦସ୍ତେ ସମାହିତ, ଜଗନ୍ନାଥଙ୍କ ପାଖକୁ ଯାଇଥିଲେ। ଜଗନ୍ନାଥଙ୍କର ଆଡ୍ରେସ୍ ହେଉଛି ଏଇଟା, ଜଗନ୍ନାଥଙ୍କ ଆଡ୍ରେସ୍ ଜାଣନ୍ତି, ବ୍ରହ୍ମା ଜାଣନ୍ତି ଜଗନ୍ନାଥଙ୍କ ଠିକଣା। ତେଣୁ ଯାଇଥିଲେ ସେଠିକି, ଯେଉଁ ରହିଛି କ୍ଷୀରସମୁଦ୍ର ତଟ ସେଠିକି ଯାଇଥିଲେ। ତତ୍ର ଗତ୍ୱା ଜଗନ୍ନାଥଂ, ଜଗନ୍ନାଥ ପାଖକୁ ସିଧା ଯାଇପାରିଲେ ନାହିଁ, ସେ ତୀରରେ ରହିଲେ, ଯେଉଁ ରହିଛି କ୍ଷୀରସମୁଦ୍ର ତୀରରେ ରହିକି ଭଗବାନଙ୍କୁ ଆରାଧନା କରିଥିଲେ। ଓଂ ପୁରୁଷ ସହସ୍ର ଶୀର୍ଷା ପୁରୁଷା ସହସ୍ରାଶ୍ୟ ସହସ୍ରାକ୍ଷ ସହସ୍ରପାତ ଇତ୍ୟାଦି ଯେଉଁ ରହିଛି ପୁରୁଷ ସୂକ୍ତ ମନ୍ତ୍ର, ଏହି ମନ୍ତ୍ରରେ ଆରାଧନା କରିଥିଲେ ଜଗନ୍ନାଥଙ୍କୁ। ତେଣୁ ଜଗନ୍ନାଥ କହିଲେ, ଠିକ୍ ଅଛି, ମୁଁ ତୁମର କଷ୍ଟ ଜାଣିଛି, ଭୂମିଦେବୀଙ୍କର କଷ୍ଟକୁ ଜାଣିଛି, ତେଣୁ ମୁଁ ଯାଇକରି ଜନ୍ମ ନେବି ବସୁଦେବଙ୍କ ଗୃହରେ। ବସୁଦେବ ଗୃହରେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତି ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁରସ୍ତ୍ରିୟ କହିଦେଲେ, ବ୍ରହ୍ମାଙ୍କ ହୃଦୟରେ ମେସେଜ୍ ଦେଇଦେଲେ, ଆସି କହିବାକୁ ପଡ଼ିଲା ନାହିଁ, ସେ ସେଇଠି ରହିଛନ୍ତି, ତାଙ୍କର ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି, ଜାଣୁଛନ୍ତି ସବୁ। ସେମାନେ ଯେଉଁ ପ୍ରାର୍ଥନା କଲେ ଭଗବାନ ତାଙ୍କ ହୃଦୟରେ ସ୍ଫୁରଣ ଦେଇଦେଲେ, ସେଇ ଜ୍ଞାନ ପ୍ରଦାନ କରିଥିଲେ। ଆମ ସମସ୍ତଙ୍କ ହୃଦୟରେ ସେ ଭଗବାନ ଶୟନ କରିଛନ୍ତି। ସର୍ବସ୍ୱ ଚାହାଂ ହୃଦିଷ୍ଠ ନିବିଷ୍ଟୋ ମଥା ସ୍ମୃତି ଜ୍ଞାନମ ଅପହନଂ ଚ ବେଦେଷ୍ଟ ସର୍ବେରହମେ ବେଦ୍ୟ ବେଦାନ୍ତ ବେଦ ବିଦୀପ ଚାହାଂ। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସମସ୍ତଙ୍କ ହୃଦୟରେ ସେ ଜ୍ଞାନ ଦେଇପାରିବେ, ସମସ୍ତଙ୍କ ହୃଦୟରେ ସ୍ମୃତି ଦେଇପାରିବେ, ବିସ୍ମୃତି ମଧ୍ୟ ଦେଇପାରିବେ। ତେଣୁ ବ୍ରହ୍ମାଙ୍କ ହୃଦୟରେ ମେସେଜ୍ ଦେଇଦେଲେ, ଯାହା ଗୋ ଦେବତାମାନଙ୍କୁ ବସୁଦେବ ଗୃହରେ ମୁଁ ଆସିବି, ବସୁଦେବ ଗୃହରେ ସାକ୍ଷାତ ଭଗବାନ ପୁରୁଷ ପର ଶ୍ରୀ ଜଗନ୍ନାଥ ଆସିଥିଲେ। ଯେଉଁ ବୃନ୍ଦାବନରେ ଯେଉଁ ଲୀଳା କରିଥିଲେ, ସେ ଲୀଳା ଯେତେବେଳେ ଶ୍ରବଣ କରିଛନ୍ତି, ଆଜି ତାଙ୍କର ଏହି ରୂପ ହୋଇଯାଇଛି, ସେ ଲୀଳା ଶ୍ରବଣ କରି ଏହି ରୂପ ହୋଇଯାଇଛି, କିନ୍ତୁ ମନରେ ରହିଛି ଆହୁରି ଆସ୍ୱାଦନ କରିବା ପାଇଁ ରହିଛି ଜଗନ୍ନାଥ ରୂପରେ। ସେ ଏଇ ଯେଉଁ ରୂପ ଆପଣ ଦେଖୁଛନ୍ତି, ଇଏ ହେଉଛି ବହୁତ ଭକ୍ତିରେ ବହୁତ ଉନ୍ନତ ସ୍ତରର କଥା। ଆପଣମାନେ ଜାଣନ୍ତୁ, ଆମେ ଯେଉଁ ଭକ୍ତି କରୁଛେ, ଆମେ ଭକ୍ତି ଏଇ ରାଜ୍ୟରେ ଆସିଛେ, ଜଗନ୍ନାଥଙ୍କର ରାଜ୍ୟକୁ ଆମେ ଆସିଛେ, ଇଏ ହେଉଛି ଅପବର୍ଗ ରାସ୍ତା, ଆମେ ପବର୍ଗରେ ନାହିଁ, ଆମେ ଧର୍ମ ଧର୍ମ ସହି ଆପବର୍ଗସ୍ୟ। ଧର୍ମ କହିଲେ ଜଗନ୍ନାଥକୁ ଯିବା ପାଇଁ ରାସ୍ତା। ଆଜି ଆମେ ଜଗନ୍ନାଥ ମନ୍ଦିର ରହିଛେ, ଇଏ ଅପବର୍ଗ ସ୍ଥାନରେ ଆମେ ରହିଛେ। ତେଣୁ ଏଇ ଭକ୍ତିର ଯେଉଁ ବିଭିନ୍ନ ସୋପାନ ରହିଛି, ବିଭିନ୍ନ ପାହାଚ ରହିଛି, ସେସବୁ ବିଷୟରେ ଆମେ ଜାଣିବା। ଭକ୍ତି ସୁନ୍ଦର ବର୍ଣ୍ଣନା କରାଯାଇଛି, ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଭଜନ କ୍ରିୟା, ଅଥ ଭଜନ କ୍ରିୟା ହେଲେ ଅନର୍ଥ ନିବୃତ୍ତି ହେବ। ଯାହାର ଯେତିକି ଅନର୍ଥ ନିବୃତ୍ତି ହୋଇଛି, ସେ ସେତିକି ଏଇ ଜଗନ୍ନାଥଙ୍କ ପାଖକୁ ଯାଉ, ସେତେ ଆହୁରି ଉନ୍ନତ ସ୍ତରକୁ ଯାଉଛନ୍ତି। ସେ ଜଗନ୍ନାଥ ରିଏଲାଇଜେସନ୍, ଜଗନ୍ନାଥ ଅନୁଭୂତିଟା ସେହିଭଳି ଭାବରେ ଅଧିକରୁ ଅଧିକତର ହେବ। ପ୍ରଥମ ସ୍ତର ହେଉଛି ନିଷ୍ଠା, ତା ଉପର ସ୍ତର ହେଉଛି ରୁଚି, ତା'ପରେ ଆସକ୍ତି, ତା'ପରେ ଭାବ, ତା'ପରେ ପ୍ରେମ, ତା'ପରେ ସ୍ନେହ, ତା'ପରେ ମାନ, ତା'ପରେ ପ୍ରଣୟ, ତା'ପରେ ରାଗ, ତା'ପରେ ଅନୁରାଗ, ତା'ପରେ ଭାବ, ତାହା ଉପରେ ହେଉଛି ମହାଭାବ, କୃଷ୍ଣଙ୍କର ମହାଭାବ ପ୍ରକାଶ ଏଇ ଜଗନ୍ନାଥ ରୂପ। ଦରକାରେ ଭଗବାନ ଯେତେବେଳେ ଶୟନ କରିଥିଲେ, ଆଚ୍ଛା ମୁଁ ଗୋଟେ କଥା କହିଦେଉଛି, ଆମର କଥାଟା ସାରିଦିଏ, କଥାର ପ୍ରସଙ୍ଗ ବହୁତ ରହିଯାଉଛି। ଏଇ ଯେଉଁ କଥାଟା ଆପଣମାନଙ୍କୁ ପ୍ରଥମେ କହିଲି, ଆପଣମାନଙ୍କୁ ଆଶୀର୍ବାଦ ପ୍ରଦାନ, ଆପଣ ଏହିସବୁ ରସକୁ ଆସ୍ୱାଦନ କରିବେ। କୃଷ୍ଣଦାସ କବିରାଜ, ଆମେ ଏଇ ସେ ରାଜ୍ୟର ବର୍ତ୍ତମାନ ଆମେ ରହିଛେ, ଏ ରାଜ୍ୟର ପଥିକ ଆମେ, ଏ ରାଜ୍ୟରେ ଆମେ ରହିଛେ ପ୍ରଜା, ଆମେ ଜଗନ୍ନାଥଙ୍କର ପ୍ରଜା, ଆମେ ଏ ଜଗନ୍ନାଥ ଅନୁଭୂତି ଆମେ ପ୍ରାପ୍ତ ହେବା, ସେଇଥିପାଇଁ ଆପଣମାନଙ୍କୁ ଆଶୀର୍ବାଦ ଦିଆଯାଇଛି। ଆପଣ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି ସମସ୍ତେ, ଆପଣ କିଏ ଜାଣିଥାନ୍ତି କିଏ ଜାଣିନଥାଇ ପାରନ୍ତି, ଆପଣଙ୍କୁ ଜଣେଇ ଦେଉଛୁ ଆମେ। ଆମେ ଯେଉଁ ରହିଛେ, ଏ ଯେଉଁ ଧାରାରେ ରହିଛେ, ଏ ଯେଉଁ ସମ୍ପ୍ରଦାୟରେ ରହିଛେ, ଏ ସମ୍ପ୍ରଦାୟରେ ସମସ୍ତଙ୍କ ପାଇଁ ରହିଛି ଆଶୀର୍ବାଦ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାଙ୍କର ଚୈତନ୍ୟ ଚରିତାମୃତରେ ଆରମ୍ଭରେ ଯେଉଁ 14 ଶ୍ଲୋକ କରିଛନ୍ତି ମଙ୍ଗଳାଚରଣ, ତା'ଦେହରେ ଗୋଟିଏ ଶ୍ଲୋକରେ ଏଇଟା କହିଛନ୍ତି। ଆମେ କହିଥିଲୁ ସେ କଥା ଯେ ଅନର୍ପିତ ଚରିଂ ଚିରାତ୍ କରୁଣୟା ଅବତୀର୍ଣ୍ଣ କଳୌ, ଯେଉଁ ଯେଉଁ ପ୍ରେମ ବହୁ କାଳ ଧରି ପ୍ରଦାନ କରାଯାଇନଥିଲା ଆପଣମାନଙ୍କୁ ସେ ଦିଆଯାଇଛି, ସେ ପ୍ରେମ ଦିଆଯାଇଛି। ଆପଣ ଚାହିଁଲେ ନେଇପାରିବେ, ଷ୍ଟକ୍ ରହିଛି, ଆପଣ ଖାଲି ନେବା ପାଇଁ ଆଗ୍ରହ ପ୍ରକାଶ କରିବାର ଅଛି, ମୋତେ ଟିକେ ଦିଅନ୍ତୁ, କହିଲେ ଆପଣଙ୍କୁ ଦିଆଯିବ, ଆଶୀର୍ବାଦ ଦିଆଯାଇଛି ଆପଣମାନଙ୍କ ପାଇଁ, ରହିଛି ଷ୍ଟକ୍ ରହିଛି, ସେମିତି ପାଇବେ। ଯେଉଁମାନେ ଚାହିଁବେ ଯେତିକି ଭାବରେ ସରେଣ୍ଡର ହେବେ ସେ ସେତିକି ଭାବରେ ପ୍ରାପ୍ତ ହେବେ, ତାଙ୍କ ପାଇଁ ରହିଛି ସବୁ ଷ୍ଟକ୍, ଅନଲିମିଟେଡ୍ ଷ୍ଟକ୍ ରହିଛି। ଅନର୍ପିତ ଚରିଂ ଚିରାତ୍ ବହୁ କାଳ ଧରି ପ୍ରଦାନ କରାଯାଇନଥିଲା, ଅନର୍ପିତ ଚରିଂ ଚିରାତ୍ କରୁଣୟା ଅବତୀର୍ଣ୍ଣ କଳୌ, ଏ କଳିଯୁଗର ଆରମ୍ଭରେ 530 ବର୍ଷ ତଳେ ଭଗବାନ ଆସିଥିଲେ, ସେଇ ଜଗନ୍ନାଥ, ଯେଇ କୃଷ୍ଣ, ସେଇ ଜଗନ୍ନାଥ, ସେଇ ଗୌର, ଗୌରାଙ୍ଗ ରୂପରେ ଆସିଥିଲେ, 1486 ମସିହାରେ ଆସିଥିଲେ ନବଦ୍ୱୀପ ଧାମରେ, କରୁଣା କରିବା ପାଇଁ ଆସିଛନ୍ତି, କରୁଣା ଅବତୀର୍ଣ୍ଣ କଳୌ। କ'ଣ କରୁଣା କରିବେ ନା, ସମର୍ପିତ ଉନ୍ନତ ଉଜ୍ଜଳ ରସ, ପ୍ରଦାନ କରିବେ ଆମମାନଙ୍କୁ ଉନ୍ନତ ଉଜ୍ଜଳ ରସ ପ୍ରଦାନ କରିବେ, ଯେଉଁଠିକି ଆମେ ସେ ଭାବ ସ୍ତରକୁ ଯାଇପାରିବା, ସେଇଟା ପ୍ରଦାନ କରିବା ପାଇଁ ଆସିଛନ୍ତି, ପ୍ରଦାନ କରିଛନ୍ତି ମଧ୍ୟ, ସେତେବେଳେ କୁହାଯାଇଥିଲେ ଭଗବାନ ଆସିଥିଲେ ପ୍ରଦାନ କରିବା ପାଇଁ, ଏବଂ ପ୍ରଦାନ କରିକି ମଧ୍ୟ ଯାଇଛନ୍ତି। ସମର୍ପିତ ଉନ୍ନତ ଉଜ୍ଜଳ ରସ ସ୍ୱଭକ୍ତି ଶ୍ରିୟମ, ଉନ୍ନତ ଉଜ୍ଜଳ ରସ ହେଉଛି ସ୍ୱଭକ୍ତି, ଭଗବାନ ଭକ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ସ୍ୱଭକ୍ତି। ଭକ୍ତିର ବିଭିନ୍ନ ସ୍ତର ରହିଛି, ତେଣୁ ସାଧନ ଭକ୍ତି, ଭାବ ଭକ୍ତି, ପ୍ରେମ ଭକ୍ତି, ବିଭିନ୍ନ ପ୍ରକାର ସ୍ତର ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, କ'ଣ ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଭକ୍ତିର ସବୁ ହାଇଏଷ୍ଟ ସ୍ତର, ସେ ସ୍ତରକୁ ଭଗବାନ କୃଷ୍ଣଙ୍କ ସମୟରେ ସେଇଟା ସେପଟ ଲୋକମାନେ ଜାଣିନଥିଲେ। ଆମେ କହୁଛୁ 2.5 ରସ ଥିଲେ ସେତେବେଳେ, ଶାନ୍ତ ରସ, ଦାସ ରସ, ତା ଉପର ରସ ହେଉଛି ସଖ୍ୟ ରସ। ଏଇ ସଖ୍ୟ ପୁଣି 2 ଭାଗରେ 2 ରସ ରହିଛି, ଗୋଟେ ହେଉଛି ସମ୍ଭ୍ରମ ସଖ୍ୟ, ଭଗବାନ କୃଷ୍ଣଙ୍କ ସମୟରେ ଏଇ 2.5 ରସ ଥିଲେ, ସମ୍ଭ୍ରମ ସଖ୍ୟ ପର୍ଯ୍ୟନ୍ତ ଥିଲେ, ତା ଉପରେ କଥା କେହି ଜାଣିନଥିଲେ, କିନ୍ତୁ ଭଗବାନ ସେଇଟାକୁ ପ୍ରଦାନ କରିଛନ୍ତି। କାରଣ ଭଗବାନ ମଧ୍ୟ ନିଜେ ଜାଣିନଥିଲେ କ'ଣ ସେ ରସ, ସେ ରସ କିଭଳି ଭଗବାନ ମଧ୍ୟ ଜାଣିନଥିଲେ। ଯାହା ହଉ, ସେ ଆସିଛନ୍ତି, ସେଥିପାଇଁ ସେ ନିଜେ ଆଶ୍ରମ କରିକି ସମସ୍ତଙ୍କୁ ପ୍ରଦାନ କରିଛନ୍ତି। ସମର୍ପିତ ଉନ୍ନତ ଉଜ୍ଜଳ ରସ ସ୍ୱଭକ୍ତି ହରି ପୁରଡ଼ ସୁନ୍ଦର ଦୁତି କଦମ୍ବ ସନ୍ଦୀପିତ, ସେ ହରି ସେ ଜଗନ୍ନାଥ ପୁରଡ଼ ସୁନ୍ଦର, କିଭଳି ସେ ଗୌରାଙ୍ଗ ମହାପ୍ରଭୁ ଗୌର ସୁନ୍ଦର, ସୁବର୍ଣ୍ଣ ହେମାଙ୍ଗ ସୁବର୍ଣ୍ଣ ରଙ୍ଗ ବର୍ଣ୍ଣରେ ଆସିଥିଲେ ମହାପ୍ରଭୁ, ଶ୍ୟାମବର୍ଣ୍ଣରେ ଆସିନାହାନ୍ତି ସେ କୃଷ୍ଣ, ସୁବର୍ଣ୍ଣ ବର୍ଣ୍ଣରେ ରାଧାରାଣୀଙ୍କ ବର୍ଣ୍ଣରେ ଆସିଥିଲେ, ତପ୍ତକାଞ୍ଚନ ବର୍ଣ୍ଣ ଭଗବାନଙ୍କର ମହାପ୍ରଭୁଙ୍କର, ପୁରଡ଼ ସୁନ୍ଦର ଦ୍ୟୁତି କଦମ୍ବ ସନ୍ଦୀପିତ, ଏହିଭଳି ଭାବରେ ତାଙ୍କର ଦ୍ୟୁତି ବା ତାଙ୍କର ରହିଛି ଶରୀର ରଙ୍ଗ, ଏବଂ ସଦା ହୃଦୟ କାନ୍ଦରେ ସ୍ଫୁରୁଥିବ ସତୀନନ୍ଦନ, ଏ ଆଶୀର୍ବାଦ ଦେଇଯାଇଛନ୍ତି କୃଷ୍ଣଦାସ କବିରାଜ ମାଧ୍ୟମରେ, ଭଗବାନ ନିଜେ ଆଶୀର୍ବାଦ ଆପଣଙ୍କୁ ପ୍ରଦାନ କରିଛନ୍ତି, ଆପଣଙ୍କ ହୃଦୟରେ ସ୍ଫୁରିତ ହେବେ। ଜୟ ଚୈତନ୍ୟ ମହାପ୍ରଭୁ କି ଜୟ, ଉନ୍ନତ ଉଜ୍ଜଳ ରସ ସଂକୀର୍ତ୍ତନ କେ ବିଦ୍ରୋହ ଗୌରାଙ୍ଗ ମହାପ୍ରଭୁ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଜୟ। ଏ ଗୁରୁଦେବଙ୍କ ମାଧ୍ୟମରେ, ପ୍ରଭୁପାଦଙ୍କ ମାଧ୍ୟମରେ ଆମେ ସେଇଠି ପହଞ୍ଚି ପାରିବା, ଷ୍ଟକ୍ ରହିଛି, ଯିଏ ଚାହିଁବେ ତାଙ୍କୁ ଦିଆଯିବ, ପ୍ରଦାନ କରିକି ନେଇ ଯାଇଛନ୍ତି। ତେଣୁ ଭଗବାନ କୃଷ୍ଣ ବହୁତ ଲୀଳା କଲେ, ବୃନ୍ଦାବନ ଲୀଳା, ଏ ବୃନ୍ଦାବନ ଲୀଳା ଶୁଣି ଆଜି ଭଗବାନ କୃଷ୍ଣ ଏହି ରୂପ ଧାରଣ କରିଛନ୍ତି। 11 ବର୍ଷ ପାଖାପାଖି ବୃନ୍ଦାବନ ଲୀଳା କଲେ, ତାପରେ ପାଖାପାଖି 14 ବର୍ଷ କିଏ କହନ୍ତି 18 ବର୍ଷ ଏ ମଥୁରାରେ ଲୀଳା କରିଥିଲେ ଭଗବାନ। ପ୍ରତିବର୍ଷ ଯେଉଁ ରହିଛନ୍ତି ଯେଉଁ ଜରାସନ୍ଧ ତେଇଶ ଅକ୍ଷୋଣୀ ସୈନ୍ୟ ଆଣିକି ଆକ୍ରମଣ କରୁଥିଲା ମଥୁରା ଉପରେ, ଅଠର ଥର ଆକ୍ରମଣ କରିଛନ୍ତି, ସେ ହିସାବରେ ଅଠର ବର୍ଷ ବୋଲି କୁହାଯାଏ, କିନ୍ତୁ ଅନୁମାନ କହୁଛନ୍ତି ଚଉଦ ବର୍ଷ। ଯାହା ହେଉ, ଆଉ ଗୋଟିଏ ଶହେ ବର୍ଷରୁ ଉର୍ଦ୍ଧ ଲୀଳା କଲେ ଭଗବାନ ଦ୍ୱାରକାରେ। ତେଣୁ ଏଇ ଦ୍ୱାରକାରେ ଭଗବାନଙ୍କର ଷୋହଳ ହଜାର ଶହେ ଆଠ ରାଣୀ ଥିଲେ, ଷୋହଳ ହଜାର ଶହେ ଆଠ ରାଣୀ। ତେଣୁ ଏଇ ଯେଉଁ ଷୋହଳ ହଜାର ଶହେ ଆଠ ରାଣୀ ଅଛନ୍ତି, ସେମାନେ ବୃନ୍ଦାବନ ବିଷୟରେ ଜାଣନ୍ତି ନାହିଁ। କୃଷ୍ଣଙ୍କର ଐଶ୍ୱର୍ଯ୍ୟ ରୂପ ବିଭିନ୍ନ ଐଶ୍ୱର୍ଯ୍ୟ ଭାବ ରହିଛି, ମାଧୁର୍ଯ୍ୟ ଭାବ ରହିଛି। ଏଇ ଯେଉଁ ଗୁଣ୍ଡିଚା ମନ୍ଦିରର ଯେଉଁ ଯାତ୍ରା ହେଉଛି, ଏ ମାଧୁର୍ଯ୍ୟ ଭାବର କଥା, ଏ ବୃନ୍ଦାବନ ଲୀଳାର କଥା, ଏଠି ଐଶ୍ୱର୍ଯ୍ୟ ନାହିଁ। ଭଗବାନ ବୋଲି ଜାଣନ୍ତି ନାହିଁ ବୃନ୍ଦାବନରେ କିଏ, ବୃନ୍ଦାବନରେ କୃଷ୍ଣଙ୍କୁ କ'ଣ ବୋଲି ଜାଣନ୍ତି, ଜଗନ୍ନାଥକୁ। ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନାଂ ଚଦୁକୂଳ ଚୌରମ ଅନେକ ଜନ୍ମ ଜିତ ପାପ ଚୌରମ ଚୌରାଗ୍ରଗଣ୍ୟମ ପୁରୁଷନ୍ଦମାମି ନମାମି ସ୍ୱରଂ ସଚ୍ଚିଦାନନ୍ଦ ରୂପମ ଲସତ୍ କୁଣ୍ଡଳଂ ଗୋକୁଳେ ବ୍ରଜମାନମ ଯଶୋଦା ଲୋକଲାଭମାନମ ପରାମୃଷ୍ଟମ ତତୋଦୃତ୍ୟ ଗୋପ୍ୟା। ଯେଉଁଠି ବୃନ୍ଦାବନ ଭଗବାନ ଚୋର ରୂପରେ ପଳେଇ ଯାଉଛନ୍ତି, ଭୟ କରି ପଳେଇ ଯାଉଛନ୍ତି, ଚୋରି କରିଛନ୍ତି, ମା ବାନ୍ଧିବେ ବାଡ଼େଇବେ, ଭୟ କରି ପଳେଇ ଯାଉଛନ୍ତି। ଇଏ ହେଉଛନ୍ତି ଭଗବାନ ସେଠିକାର ବୃନ୍ଦାବନ ଭଗବାନ ଏଇଭଳି ଭାବରେ। ଇଏ ହେଉଛି ମାଧୁର୍ଯ୍ୟ ଲୀଳା, କିନ୍ତୁ ଏଇ ଲୀଳା ଭଗବାନଙ୍କୁ ବହୁତ ଆକର୍ଷିତ କରେ। ଏଇ ଲୀଳା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର କେତେ ପ୍ରକାର ଷୋଡ଼ଶ ଉପଚାରରେ ଭଗବାନ ପୂଜା କରାଯାଉଛି, କିନ୍ତୁ ଭଗବାନ ସେଥିରେ ଯେତେ ପ୍ରୀତ ହୁଅନ୍ତି ନାହିଁ। କିଭଳି ପ୍ରୀତ ହୁଅନ୍ତି ଭଗବାନ, ନା ପ୍ରିୟା ଯଦି ମାନ କରି କର ଏ ବର୍ଷନ, ଯଦି ମାନ କରି କର ଏ ବର୍ଷନ ବେଦ ସ୍ତୁତି ଐତେ ହରେ ସେଇ ମୋର ମନ, ବେଦ ସ୍ତୁତି ଐତେ ହରେ ସେଇ ମୋର ମନ, ମାତା ମୋରେ ପୁତ୍ର ଭାବେ କରେ ନା ବନ୍ଧନ, ମାତା ମୋରେ ଭାବେ କରେ ନା ବନ୍ଧନ, ଅତିହୀନ ଜ୍ଞାନ କରେ ଲାଳନ ପାଳନ। ଆଉ ଗୋଟେ ଇଏ ଥିଲା ପରା, ଗୋଟେ କଡ ଆଉ ଗୋଟେ ସଖା ଶୁଦ୍ଧ ସଖେ କରେ ସନ୍ଦେହାରୋହଣ, ସଖା ସୁଖେ କରେ ଦେହାରୋହଣ, ତୁମି କୋନ ବଡ ଲୋକ ତୁମି ଆମିଷମ, ତୁମି କୋନ ବଡ ଲୋକ ତୁମିଆ। ଭଗବାନଙ୍କର ବୃନ୍ଦାବନର ଅବସ୍ଥା ହେଉଛି ଏଇଭଳି ଭାବରେ, ଚୋର ତସ୍କର ସିଏ ଚୋର ରୂପରେ ସେ ନିନ୍ଦିତ ହୁଅନ୍ତି, ମାତା ମୋରେ ପୁତ୍ର ଭାବେ ଚୋର ଚୋରି କରିଛି ବୋଲି ତାକୁ ବାନ୍ଧନ୍ତି, ମାତ୍ର ମାତା ମୋରେ ପୁତ୍ର ଭାବେ କରେ ନା ବନ୍ଧନ। ସେତେବେଳେ ବାନ୍ଧୁଥିଲେ, ସେତେବେଳେ ଭଗବାନ ଐଶ୍ୱର୍ଯ୍ୟ ଦେଖାଉଥିଲେ। ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି, ଯେତେ ବାନ୍ଧୁଥିଲେ ସେତେ ଦୁଇ ଅଙ୍ଗୁଳି କମିଯାଉଥିଲା ଭଗବାନଙ୍କର, ଯେତେ ବାନ୍ଧିଲେ ସବୁ ଥରକ ଆହୁରି ପୁଣି ଗୋଟେ ଦୌଡ଼ି ବାନ୍ଧିକି ବାନ୍ଧି ଦେଇକି ପୁଣି ଯେତେ ବାନ୍ଧିଲା ବେଳେ ପୁଣି ଦୁଇ ଅଙ୍ଗୁଳି କମ, ପୁଣି ଗୋଟେ ପୁଣି ଦୁଇ ଅଙ୍ଗୁଳି କମ। ଇଏ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ଐଶ୍ୱର୍ଯ୍ୟ ଜାଣିପାରନ୍ତି ନଥିଲେ, ଇଏ ଭାବୁଥିଲେ ଚୋର ମୋର ପୁତ୍ର ବଡ଼ ଚୋର, ତାକୁ ବାନ୍ଧିବି, ମାତା ଆମର ଏ ପୁତ୍ର ଭାବେ କରେଣ ବନ୍ଧନ। ଅତିହୀନ ଜ୍ଞାନ କରେ ଲାଳନ ପାଳନ, ଛୋଟ ପିଲା ଜାଣିନି କିଛି, ଅତିହୀନ ଭାବରେ ଲାଳନ ପାଳନ କରୁଥିଲେ ମା ବୃନ୍ଦାବନ ଲୀଳା, ଏଠିକୁ ଆସ୍ୱାଦନ କରୁଛନ୍ତି ଭଗବାନ। ସଖା ଶୁଦ୍ଧ ସଖ୍ୟ କରେ ସ୍କନ୍ଦେ ଆରୋହଣ, ସଖା ଦଶମ ସ୍କନ୍ଦ ଅଠର ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଉବାହ କୃଷ୍ଣ ଭଗବାନ ଶ୍ରୀଦାମାନ ପରାଜିତ ବୃଷଭ ଭଦ୍ରସେନ ଶ୍ରୀ ପ୍ରଳମ୍ବ ରୋହିଣୀ ସୁଦ୍ଧ ଭଗବାନ ହେଉଛନ୍ତି ଅଜିତ, କିନ୍ତୁ ସେ ହାରିଯାଆନ୍ତି, ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ଭଗବାନଙ୍କୁ ଜିତିଗଲେ ତାଙ୍କର ସଖାମାନେ। ତେଣୁ ଭଗବାନ ହାରିଗଲା ପରେ ସୁଦାମଙ୍କୁ ଶ୍ରୀଦାମଙ୍କୁ କାନ୍ଧରେ ବସେଇକି ଯାଉଛନ୍ତି, ବହନ କରି ଯାଉଛନ୍ତି। ସର୍ତ୍ତ ଥିଲା ହାରିଲେ ଯିଏ ଜିତିବ ତାକୁ କାନ୍ଧରେ ବସେଇକି ନେବ, ସର୍ତ୍ତ ଥିଲା। ଭଗବାନ କହିଲେ ନା, ମୁଁ ହେଉଛି ରାଜାଙ୍କର ପୁଅ, ମୁଁ ତୋତେ କାନ୍ଧେଇବି ନାହିଁ, ନା କାନ୍ଧେଇବୁ ନାହିଁ, ଯଦି ତାର ତୁ ଆମ ସାଙ୍ଗରେ ଖେଳିବୁ ନାହିଁ, ଖେଳିବୁ ନାହିଁ କହିକି ଚାଲିଗଲେ। ପିଲାମାନେ ଅନ୍ୟ ସ୍ଥାନରେ ଖେଳିଲେ, କୃଷ୍ଣଙ୍କୁ ଏକୁଟିଆ ଛାଡ଼ିଦେଲେ। କୃଷ୍ଣ ତାଙ୍କ ସାଙ୍ଗ ବାଳକ ନା ରହିପାରିଲେ ନାହିଁ, କହିଲେ ଠିକ୍ ଅଛି ମୁଁ ତୁମକୁ କାନ୍ଧେଇବି, ତୋ ସହ ମିଶି ଏଇ ଭଗବାନ କାନ୍ଧିବାକୁ ଆରମ୍ଭ କରିଦେଲେ। ବିବାହ କୃଷ୍ଣ ଭଗବାନ ସୀତାମାନ ପରାଜିତ, ସେଇଭଳି ଭାବରେ ପ୍ରିୟା ଯଦି ମାନ କରେ କରେ ଭର୍ଷଣ, ରାଧାରାଣୀ ଭର୍ଷଣା କରନ୍ତି, ଲମ୍ପଟ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଶବ୍ଦ ବ୍ୟବହାର କରିଛନ୍ତି। ଦଶମ ସ୍କନ୍ଦ 47 ଅଧ୍ୟାୟରେ ଭାଗବତ ଚାଲିଥିଲା ଆମର ମନ୍ଦିରରେ, ସେ ଭଗବାନ କିଭଳି ସେ ତିରସ୍କାର କରିଛନ୍ତି, ଅପମାନ ନିନ୍ଦା କରିଛନ୍ତି, ବ୍ୟାଜସ୍ତୁତି, ଏଇଟାକୁ ବ୍ୟାଜସ୍ତୁତି ବୋଲି କୁହାଯାଏ। ଯାହା ହଉ, ସାଧାରଣ ଭାବେ ଲୋକମାନେ ଯିଏ ନିନ୍ଦା କରୁଛନ୍ତି କୃଷ୍ଣଙ୍କର ନିନ୍ଦା କରୁଛନ୍ତି, କିନ୍ତୁ ସେ ନିନ୍ଦା ବା ଭର୍ଷନା ଭଗବାନ ସେଠି ଆନନ୍ଦିତ ହୁଅନ୍ତି, ବେଦସ୍ତୁତି ଠାରୁ ସେ ଅଧିକ ଆନନ୍ଦିତ ହୁଅନ୍ତି ସେଇଥିରେ, ଯେ ବୃନ୍ଦାବନ ଲୀଳା। କିନ୍ତୁ ଏତେ ଲୀଳା କରିକି ମଧ୍ୟ ଭଗବାନଙ୍କର ରହିଗଲା ପୁଣି ଲୋଭ, ରହିଗଲା ଭଗବାନ ଲୋଭ ରହିଗଲା, ମହାପ୍ରଭୁ ରୂପରେ ଆସି ସେ ଲୀଳାକୁ କୁହାଯାଇଛି, ସେ କଥା କହିବା ଆମେ। ତେଣୁ ଆଜି ଯେତେବେଳେ ଭଗବାନ ମଥୁରାରୁ ଆସିଲେ ଦ୍ୱାରକା, ବୃନ୍ଦାବନରୁ ଆସିଲେ ମଥୁରାକୁ, ମଥୁରାରୁ ଆସିଲେ ଦ୍ୱାରକାକୁ, ଦ୍ୱାରକାରେ ସବୁବେଳେ ଶୟନ କଲାବେଳେ ରାତିରେ ରାଧା ରାଧା ଗୋପୀ ଗୋପୀ ଏଇଭଳି ଭାବରେ ବିଳାପ କରନ୍ତି ଭଗବାନ। ତେଣୁ 16108 ରାଣୀ ଥିଲେ, ସେ ସାଧାରଣ ନାରୀ ନଥିଲେ, ସେମାନେ ସମସ୍ତେ ଲକ୍ଷ୍ମୀ, ସେମାନେ ନିଜେ ସେବା କରୁଥିଲେ କୃଷ୍ଣଙ୍କର, ନିଜେ ସେବା କରୁଥିଲେ ଭଗବାନଙ୍କର। ତାଙ୍କର ବହୁତ ଦାସଦାସୀ ଥିଲେ, କିନ୍ତୁ ସେ ନିଜେ ସେବା କରୁଥିଲେ, ତାଙ୍କର ନିଜେ ପଖା ଦେଉଥିଲେ, ନିଜେ ରନ୍ଧନ କରୁଥିଲେ, କୃଷ୍ଣଙ୍କ ପାଇଁ ନିଜେ ସବୁ କାର୍ଯ୍ୟ କରୁଥିଲେ। ଭଗବାନ ନିଜକୁ ବିସ୍ତାର କରିଥିଲେ 16108 ରୂପରେ, 16108 କୃଷ୍ଣ, କେଉଁ ରାଣୀ ଜାଣିପାରୁନଥିଲେ ଯେ ସେ ଅନ୍ୟ ରାଣୀ ପାଖରେ ଅଛନ୍ତି, ସେ ଭାବୁଥିଲେ ମୋ ପାଖରେ ଅଛନ୍ତି କୃଷ୍ଣ। ଏ ଭଗବାନଙ୍କ ତତ୍ତ୍ୱ ଏଇଭଳି ଭାବରେ, ଯେତେବେଳେ ଭଗବାନ ସବୁ 16108 ରାଣୀଙ୍କ ପାଇଁ 16108ଟି ମହଲ ହୋଇଥିଲା, ଏବଂ ଯେତେବେଳେ ଭଗବାନ ଆସନ୍ତି ସଭାଗୃହକୁ ଆସନ୍ତି, ଯେତେବେଳେ 16108 ଗୃହରୁ ବାହାରନ୍ତି ଏବଂ ଆସିକରି ଗୋଟେ ସ୍ଥାନରେ ଭଗବାନ ମିଶି ଏକ ହୋଇଯାଆନ୍ତି, ପୁଣି ପ୍ରବେଶ କରନ୍ତି ଯେଉଁ ରହିଛି ସୁଧର୍ମା ସଭା, ପୁଣି ସୁଧର୍ମା ସଭାରୁ ଯେତେବେଳେ ଆସନ୍ତି ପୁଣି ସେଇଠୁ ସେ ନିଜକୁ ବିସ୍ତାର କରିଦିଅନ୍ତି 16108 ଉପରେ। ଏଭଳି ବିଚିତ୍ର ତତ୍ତ୍ୱ ସବୁ ରହିଛି, କ୍ରୀଡ଼ା ସବୁ ରହିଛି। ନାରଦମୁନି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ନାରଦମୁନି ଯାଇଥିଲେ ଭଗବାନଙ୍କର ଦ୍ୱାରକା ଦର୍ଶନ କରିବା ପାଇଁ, କେଉଁଠି ଭଗବାନ କି ଲୀଳା କରୁଛନ୍ତି, ଏକ ସମୟରେ ଉପସ୍ଥିତ ରହିଛନ୍ତି ସବୁଠାରେ। କିନ୍ତୁ ତାଙ୍କ ରାଣୀମାନେ ତାଙ୍କ ଯେତେ ସେବା କଲେ ମଧ୍ୟ ସେ ସବୁବେଳେ ସେ ବୃନ୍ଦାବନ ଲୀଳା ମନେ ପକାନ୍ତି। ବୃନ୍ଦାବନ କର ଲୀଳା ଧରି ଗୋପ ବେଶ, ସେ ଲୀଳାର ଅନ୍ତ ପ୍ରଭୁ ନାଇ ପାୟ ଶେଷ, ଉତନା ବିନାଶକାରୀ ସକଟ ଭଞ୍ଜନ, ଶୁଣବତ କେଶି ଯେନୁ କମନ, ଅଗାରି ଗୋବସ୍ତାରି ବ୍ରହ୍ମାର ମୋନ, ଗିରି ଗୋବର୍ଦ୍ଧନ ନାରି ଅର୍ଜୁନ ଭଞ୍ଜନ, କାଳିର ଦମନକାରୀ
ଅର୍ଜୁନ ଯମୁନା ବିହାରୀ ଗୋପୀ କୁଳ ବସ୍ତ୍ର ଶିରସ ବିହାରୀ ଇନ୍ଦ୍ର ଦର୍ପନାଶକାରୀ ସୁଜାନ ଜାଣୁର କଂସାରୀ ନାଚି ଠାକୁର
ବୃନ୍ଦାବନ ଲୀଳା ଦ୍ୱାରକାର ରାଣୀମାନେ ଜାଣିପାରୁନାହାନ୍ତି କ'ଣ ପାଇଁ ଆମେ ଏତେ ସେବା କଲେ ମଧ୍ୟ ସେ ଛୋଟ ପିଲାବେଳେ ଥିଲେ ବୃନ୍ଦାବନରେ ତାକୁ ଭୁଲି ପାରୁନାହାନ୍ତି ସବୁବେଳେ ରାତିରେ ବିଳିବିଳି ହେଉଛନ୍ତି ରାଧା ଗୋପୀ ରୁକ୍ମିଣୀକୁ ରାଧା ବୋଲି ଡାକି ଦେଉଛନ୍ତି ସତ୍ୟଭାମାଙ୍କୁ ରାଧା ବୋଲି ଡାକି ଦେଉଛନ୍ତି ତେଣୁ ରାଣୀମାନଙ୍କ ଚିନ୍ତା ପଡ଼ିଗଲା ଏତେ ସେବା କଲେ ମୁଁ ବୃନ୍ଦାବନରେ କ'ଣ ଥିଲା ବୃନ୍ଦାବନରେ କେହି ନଥିଲେ ତାଙ୍କ ଯାଦବମାନଙ୍କୁ ସେ ଯେଉଁ ରହିଛନ୍ତି ଦ୍ୱାରକାମାନେ ଯେଉଁମାନେ ଦ୍ୱାରକାବାସୀମାନେ ସେମାନେ କେହି ନଥିଲେ ବୃନ୍ଦାବନରେ କେବଳ ରୋହିଣୀ ମା' ଥିଲେ ତେଣୁ ରୋହିଣୀ ମାଆଙ୍କୁ ଅନୁରୋଧ କଲେ ମା' ତମେ ତ ଥିଲ ବୃନ୍ଦାବନରେ କ'ଣ ବୃନ୍ଦାବନ ଲୀଳା ଟିକେ କୁହ ଆମକୁ ଟିକେ କୁହ ତେଣୁ ଦ୍ୱାରକାର ରହିଛି ଗୋଟେ ସଭାଗୃହରେ କଥା ହେଲା ସବୁ 16,108 ରାଣୀ ବସିଗଲେ ଶ୍ରୋତା ହିସାବରେ ମା' ବସିଲେ ରୋହିଣୀ ମା' ବସିଲେ ବ୍ୟାସାସନରେ କଥା କହିବେ ଭଗବାନ କଥା ଭଗବାନ ଏବଂ ଭଗବାନ କଥା ଭିତରେ କୌଣସି ତଫାତ୍ ନଥାଏ ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟ ନଚ ମଦ୍ଭକ୍ତ ଯତ୍ର ଗାଏନ୍ତି ତତ୍ର ତିଷ୍ଠାମି ନାରଦ ଭଗବାନ କଥା ଯେଉଁଠି ହେଉଥାଏ ଭଗବାନ ସେଇଠି ଉପସ୍ଥିତ ଥାଆନ୍ତି ତେଣୁ ମା' ଜାଣିଛନ୍ତି ରୋହିଣୀ ମା' କହିଲେ ଦେଖ ଦ୍ୱାରରେ ଯେଉଁ ଆସୁଛନ୍ତି ଦ୍ୱାରକାରେ ବନ୍ଦ କରିଦେବ ଦ୍ୱାରକାରେ ବନ୍ଦ ହେବନି ତା ସେଠି ରହିବେ ସୁଭଦ୍ରା ରହିବେ ସୁଭଦ୍ରାଙ୍କ ମଧ୍ୟ ଇଚ୍ଛା ଥିଲା ଭଗବାନଙ୍କର ବୃନ୍ଦାବନ ଲୀଳା ଭାଇଙ୍କର ବୃନ୍ଦାବନ ଲୀଳା କିଭଳି ଜାଣିବା ପାଇଁ କିନ୍ତୁ ତାଙ୍କୁ କହିଲେ ମା' ଭାଉଜମାନେ କହିଲେ ସୁଭଦ୍ରା ତୁମେ ରୁହ ଆମେ ତୁମକୁ ଦେବୁ ସବୁ ସୁବର୍ଣ୍ଣ ସବୁ ଦେବୁ ଅଳଙ୍କାର ସବୁ ଦେବୁ ତୁମେ ଥାଅ ସେଠି ତେଣୁ ସୁଭଦ୍ରା ରହିଲେ ଦ୍ୱାରରେ ହାତ ଦେଖେଇକି ରହିଛନ୍ତି ଆଉ ଏଣ୍ଟ୍ରି ନାହିଁ କିଏ ଆସିପାରିବେନି କୃଷ୍ଣ ବଳରାମ ଆସିଯିବେ ନା ଆସିଗଲେ ତାଙ୍କ କଥା କୁହାଯାଇପାରିବ ନାହିଁ ତେଣୁ ଏହି ସମୟରେ ରୋହିଣୀ ମା' ଯେତେବେଳେ ଭଗବାନ କଥା କହୁଛନ୍ତି ବୃନ୍ଦାବନର କଥା କୃଷ୍ଣ ବଳରାମ ଆସି ପହଞ୍ଚିଗଲେ ପହଞ୍ଚିଗଲେ ଯେଉଁ ଦେଖୁଛନ୍ତି ଯେଉଁ ରୂପ ସେହି ରୂପରେ ସୁଭଦ୍ରାଙ୍କର ବାମ ପଟେ କୃଷ୍ଣ ଡାହାଣ ପଟେ ବଳରାମ ଆସି ଉପସ୍ଥିତ ହୋଇଗଲେ ଏବଂ ସେମାନେ ସୁଭଦ୍ରା ମଧ୍ୟ ଶୁଣୁଛନ୍ତି କୃଷ୍ଣ ବଳରାମ ମଧ୍ୟ ଶୁଣୁଛନ୍ତି ତାଙ୍କର କଥା ଭଗବାନ ତାଙ୍କର କଥା ଶୁଣୁଛନ୍ତି ଭଗବାନ ତାଙ୍କ କଥା ପ୍ରତି ଆକର୍ଷିତ ହୁଅନ୍ତି ଭଗବାନ ତାଙ୍କର ଭଗବାନଙ୍କୁ ଭଗବାନ କଥା ମଧ୍ୟ ଆକର୍ଷିତ କରେ ଭଗବାନ କଥା ଏଭଳି ରହିଛି ଭଗବାନ ଠାରୁ ଭଗବାନ କଥା ଆହୁରି ଭଗବାନ ଯେ ବିଷୟରେ ଭଗବାନ କଥା ନହେଲେ ଆମେ ଭଗବାନଙ୍କୁ ସେ ଜାଣିପାରିବା ନାହିଁ ଖାଲି ଭଗବାନଙ୍କୁ ଜଣେ ଦର୍ଶନ କଲେ କ'ଣ ସେ ଜାଣିବେ ଭଗବାନ ବିଷୟରେ ଭଗବାନ ତାଙ୍କର କଥା ମାଧ୍ୟମରେ ଉପସ୍ଥିତ ରୁହନ୍ତି କଥା ମାଧ୍ୟମରେ ବାଚ୍ୟ ବାଚକ ଇଦମ୍ ବାଚ୍ୟ ହେଉଛନ୍ତି ଭଗବାନ ବାଚକ ହେଉଛନ୍ତି ଭଗବାନ କଥା ନାମ ବାଚ୍ୟ ଭଗବାନ ଆଉ ଭଗବାନ ନାମ ଭିତରେ କିଛି ତଫାତ୍ ନାହିଁ କିନ୍ତୁ ରୂପ ଗୋସ୍ୱାମୀ ତାଙ୍କର ନାମାଷ୍ଟକମର ରଚନା କରିଛନ୍ତି ପୂର୍ବସ୍ମାତ୍ ପରମ ହନ୍ତକରୁଣ ଜ୍ଞାନିମହେ ଭଗବାନ ଠାରୁ ଭଗବାନ କଥା ଆହୁରି କରୁଣାମୟ ଆହୁରି କରୁ ଯଦିଓ ଭଗବାନ ଓ ଭଗବାନ କଥା ଭିତରେ କୌଣସି ତଫାତ୍ ନାହିଁ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନ୍ନତ ନାମ ନାମିନ ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ କିନ୍ତୁ ତଥାପି ରୂପ ଗୋସ୍ୱାମୀ କହିଛନ୍ତି ତଫାତ୍ ରହିଛି କ'ଣ ନା ଭଗବାନ ଠାରୁ ଭଗବାନ ନାମ ଆହୁରି କରୁଣାମୟ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଭଗବାନ ଆସି ପହଞ୍ଚିଗଲେ ତାଙ୍କ କଥାରେ ଆସି ପହଞ୍ଚିଗଲେ କିନ୍ତୁ ପାଟିରେ ଜଗିଛନ୍ତି ସୁଭଦ୍ରା ଯାଇପାରୁନାହାନ୍ତି ପ୍ରବେଶ କରିପାରୁନାହାନ୍ତି ସେଇଠି ରହିଗଲେ ନିଜର କଥା ଶ୍ରବଣ କରି ଆଜି ଭଗବାନ ଏହି ରୂପ ଧାରଣ କରିଛନ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା ଏ ରୂପ ଧାରଣ କରିଛନ୍ତି ମହାଭାବ ପ୍ରକାଶ କୃଷ୍ଣଙ୍କର ହେଉଛି ମହାଭାବ ପ୍ରକାଶ ଭକ୍ତିରେ ହେଉଛି ସବୁଠାରୁ ଉନ୍ନତ ସ୍ତର ସବୁଠାରୁ ଉଚ୍ଚତମ ସ୍ତର ରାଧାରାଣୀ ସେହିଭଳି ଭାବରେ ରୁହନ୍ତି ମହାଭାବ ରୁହନ୍ତି ମହାଭାବ ପ୍ରକାଶ ରହିଛି ରାଧାରାଣୀଙ୍କର ଏବଂ ଗୌରାଙ୍ଗ ମହାପ୍ରଭୁ ମଧ୍ୟ ସେହି ମହାଭାବରେ ଭାବିତ ହୋଇଥିଲେ ମହାପ୍ରଭୁ ଆସିବା ପୂର୍ବରୁ ଏକଥା କେହି ଜାଣିନଥିଲେ ଭାବ କେହି ଜାଣିନଥିଲେ ମହାପ୍ରଭୁ ପ୍ରଦାନ କରିଛନ୍ତି ସମସ୍ତଙ୍କୁ ଆଜି ଏଇ ଜଗନ୍ନାଥଙ୍କ ଲୀଳା ଚାଲିଛି, ରଥଯାତ୍ରା କଥା କେତେଜଣ ଜାଣିଥିଲେ ଏ ପର୍ଯ୍ୟନ୍ତ? ମୋତେ କେତେଜଣ ଜାଣିଛନ୍ତି ରଥଯାତ୍ରା କ'ଣ? ରଥଯାତ୍ରା କହିଲେ ଜାଣିଛନ୍ତି ଗୋଟିଏ ଦିନ ରଥ, ସେତିକି ଆଉ କିଛି ଜାଣନ୍ତି ନାହିଁ ରଥର। ବହୁତ କଥା ରହିଛି ରଥଯାତ୍ରା ବିଷୟରେ, ଦଶମ ସ୍କନ୍ଧ 84 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 82 ଅଧ୍ୟାୟରେ କୁରୁକ୍ଷେତ୍ରରେ ଯେତେବେଳେ ଭଗବାନ ଉପସ୍ଥିତ ଥିଲେ, କୃଷ୍ଣ ଉପସ୍ଥିତ ଥିଲେ, ସେଠି କୌରବମାନେ ଉପସ୍ଥିତ ଥିଲେ, ପାଣ୍ଡବମାନେ ଉପସ୍ଥିତ ଥିଲେ, ବୃନ୍ଦାବନରୁ ବ୍ରଜବାସୀମାନେ ସବୁ ଯାଇଥିଲେ, ଦ୍ୱାରକାରୁ ଏମାନେ ସବୁ ଯାଇଥିଲେ, ସମସ୍ତଙ୍କ ମିଳନ ହେଇଛି ସେଇଠି କୁରୁକ୍ଷେତ୍ରରେ। ତେଣୁ ସେଇଠି ଗୋପୀମାନେ ରାଧାରାଣୀ ଭଗବାନ ଦର୍ଶନ କରୁଛନ୍ତି, ବହୁତ ଦିନ ପରେ ଦର୍ଶନ କରିଛନ୍ତି ତାଙ୍କୁ ସେଇଠି। ତେଣୁ ଭଗବାନ ସେଠି ଦେଖି ତାଙ୍କର ସେ ଆନନ୍ଦ ଆସୁନାହିଁ, ସେହି ରାଧା ସେହି କୃଷ୍ଣ, କିନ୍ତୁ ଭାବ ଅଲଗା ହୋଇଯାଉଛି। କୃଷ୍ଣଙ୍କର ଭାବ ଅଲଗା, ସେ ଆଉ ସେଠି ଗୋପ ବେଶ ନାହାନ୍ତି, ସେ ରାଧା ବେଶରେ ରହିଛନ୍ତି। ସେଠି କ'ଣ ହାତୀ ଛତି ଏସବୁ ରହିଛି, ତାଙ୍କର ପଗଡ଼ି ନାହିଁ, ମୁକୁଟ ରହିଛି, ତାଙ୍କର ବାଂଶୁରୀ ନାହିଁ, ବଂଶୀର ଲୀଳା ରହିଛି, ବଂଶୀର କେତେ ବୃନ୍ଦା ବନେଇ ବଂଶୀ କିଏ ବଜାଇଲା। ତେଣୁ ଏ ଯେଉଁ ମାଧୁର୍ଯ୍ୟ ରସ ପ୍ରାପ୍ତ ହେଇପାରୁନାହାନ୍ତି ସେଇଠି, ତେଣୁ ସେମାନେ ନେଇଯାଉଛନ୍ତି ଭଗବାନଙ୍କୁ, କୁରୁକ୍ଷେତ୍ରରୁ ନେଇଯାଉଛନ୍ତି ବୃନ୍ଦାବନକୁ। ଇଏ ହେଉଛି ରଥଯାତ୍ରା, ଏ ରଥଯାତ୍ରାର ଭାବ ହେଉଛି ଏଇସବୁ ରହିଛି କଥା, ବହୁତ କଥା ରହିଛି। ଆମର ଶ୍ରୀଶଙ୍କର ସେ ମହାରାଜ କହିଛନ୍ତି, ଆମ ବରିଷ୍ଠ ଭକ୍ତମାନେ ମଧ୍ୟ ଶ୍ରବଣ କରିଛନ୍ତି, ଜାଣିଥିବେ, ସେମାନଙ୍କ କଥା କହୁଥିବେ। ଏମିତି ଭଗବାନଙ୍କର ଅନେକ ଲୀଳା ରହିଛି, ଜଗନ୍ନାଥଙ୍କ ଲୀଳା। ତେଣୁ ଯାହା ହଉ, ଆଉ ଆମର କଥାକୁ ବିଶେଷ ବଢ଼େଇବା ନାହିଁ, ଜଗନ୍ନାଥ ଲୀଳା ଶେଷ ହେବ ନାହିଁ ଭଗବାନଙ୍କର। ମହାପ୍ରଭୁ ଗୌରାଙ୍ଗ ମହାପ୍ରଭୁ ଉପରେ ଆସି ସେ ପ୍ରଦାନ କରିଛନ୍ତି, ଉନ୍ନତ ସବୁଠୁ ଶ୍ରେଷ୍ଠ ରସକୁ ପ୍ରଦାନ କରିଛନ୍ତି ସେହି ଜଗନ୍ନାଥ। ନୃସିଂହଦେବ ଉପରେ ଆସିଥିଲେ, ଯେଉଁ ପ୍ରହ୍ଲାଦ ମହାରାଜ ପ୍ରଭୁ କହିଲେ ପ୍ରହ୍ଲାଦ ମହାରାଜ କଥା, ସେହି ଜଗନ୍ନାଥ ନୃସିଂହ ରୂପରେ ଆସିଛନ୍ତି ଜଗନ୍ନାଥ। ଜୟ ଜୟ ଜଗନ୍ନାଥ, ଯେଉଁ କୁହାଯାଉଛି ନୃସିଂହ ମୁରାରୀ, ନୃସିଂହ ସେହି ଜଗନ୍ନାଥ ନୃସିଂହ ରୂପରେ ଆସିଥିଲେ ସେହି ଜଗନ୍ନାଥ। ଲକ୍ଷ୍ମୀଦେବୀ ଭୟ କରିଗଲେ ଜଗନ୍ନାଥଙ୍କ ସେ ରୂପ ଦେଖି, ଲକ୍ଷ୍ମୀଦେବୀ ରହିଛନ୍ତି ପାଖରେ ବସିଛନ୍ତି, ଲକ୍ଷ୍ମୀଦେବୀ ସରସ୍ୱତୀ ଦୁଇ ପାଖରେ ବସିଛନ୍ତି। ଯେତେବେଳେ ଭଗବାନ ଆସିଲେ ନୃସିଂହଦେବ ରୂପରେ, ସେତେବେଳେ ଲକ୍ଷ୍ମୀଦେବୀ ଭୟ କରିଗଲେ, କିନ୍ତୁ ପ୍ରହ୍ଲାଦ ଭୟ କରିନାହାନ୍ତି। ସବୁ ଦେବତାମାନେ ଭୟ କରିଗଲେ, ବ୍ରହ୍ମା ଶିବ ଆଦି ସମସ୍ତେ ଭୟ କରିଗଲେ, କେହି ସନ୍ତୁଷ୍ଟ କରିପାରିଲେ ନାହିଁ ଭଗବାନଙ୍କୁ, ନୃସିଂହଦେବଙ୍କୁ। କିନ୍ତୁ ଏ ଯେଉଁ ପ୍ରଭୁ କହିଲେ, କିଏ ଷଷ୍ଠ ଅଧ୍ୟାୟ କଥା କହିଲେ, ସପ୍ତମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଶିକ୍ଷା ରହିଛି, ନବମ ଅଧ୍ୟାୟରେ ଭଗବାନ ସ୍ତୁତି କରିଛନ୍ତି, ନୃସିଂହଦେବଙ୍କର ସ୍ତୁତି କରିଛନ୍ତି। ଯେଉଁ ସ୍ତୁତି ଶୁଣି ନୃସିଂହଦେବ ଉଗ୍ର ନୃସିଂହରୁ ଶାନ୍ତ ନୃସିଂହରେ ପରିଣତ ହୋଇଛନ୍ତି। ଏହିଭଳି ଭାବରେ ଅନେକ ଲୀଳା ଭଗବାନ ରହିଛନ୍ତି। ରାମାଦି ମୂର୍ତ୍ତି ସୁପଳା ନିୟମେନ ତିଷ୍ଠନ୍ ନାନାବତାରମ କରୋତ ଭୁବନେଶୁ କେନ୍ଦୁ କୃଷ୍ଣ ସ୍ୱୟଂ ସମଭବତ୍ ପରମାପମାନୟୋ ଗୋବିନ୍ଦ ମାରି ପୁରୁଷଂ ତମଙ୍ଗଜାମି। ଆଶିଷ ଲୀଳା ଜଗନ୍ନାଥଙ୍କର ରହିଛି, ଜଗନ୍ନାଥ କୃପା କରି ଆମେ ଗୋଟେ କଥା କହିବା, ଆମ କଥାକୁ ବିଶ୍ରାନ୍ତ, ଆମ ପର୍ସନାଲ କଥା କହିବା କଥା ନୁହଁ, ସେ ଜଗନ୍ନାଥ ଆମ ପ୍ରତି କୃପା କରି, ଆମେ ଜାଣିନଥିଲୁ ଜଗନ୍ନାଥ କିଏ। ତେଣୁ ଆମେ ଜଗନ୍ନାଥ ଯେଉଁଠି ଆମର ଗ୍ରାମ ରହିଛି ଗଦେଗିରି ପାଖରେ, ଆମ ଗ୍ରାମଟି ରହିଛି, ଜଗନ୍ନାଥ ଆମକୁ କୃପା କରି ତାଙ୍କ ସେବକ ରୂପରେ ଜନ୍ମ ଦେଇଥିଲେ ଆମକୁ, ଜଗନ୍ନାଥଙ୍କ ସେବକ। ଆମେ ପିଲାଦିନର କଥା କହୁଛୁ, ଯେତେବେଳେ ଆମେ ଜାଣିନଥିଲୁ ଭଗବାନ ପ୍ରତି ଭୋଗ ଲଗାଉଥିଲୁ, ଭୋଗ ଲଗୁଥିଲା ବେଳେ ପ୍ରଥମ ଥର ପାଇଁ ରୋଷେଇ କରୁଥିଲି ଜଗନ୍ନାଥ ପାଇଁ, ତେଣୁ ମୁଁ ଜାଣିନି ସେ ଏପର୍ଯ୍ୟନ୍ତ ମୁଁ ଜାଣିନି ରୋଷେଇ କେମିତି କରାଯାଏ। ତେଣୁ ଯେଉଁ ଅନ୍ନ କରିବା ପାଇଁ ଚାଉଳ ଯେଉଁ ପାଣି ପକାଇଥିଲି, ପାଣି ଲଗାଇଥିଲି, ଫୁଟିଲାଣି କି ନାହିଁ ଜାଣିବା ପାଇଁ ଆଙ୍ଗୁଠି ପକାଇ ଦେଇଥିଲି, ଆଙ୍ଗୁଠି ମୋର ଫୁଟକା ହେଇଯାଇଥିଲା ଜଗନ୍ନାଥ। ପିଲାଦିନେ ଆମେ ସେଇଠି ଜଗନ୍ନାଥ ପାଖରେ ଖେଳୁଥିଲୁ, ତେଣୁ ଜଗନ୍ନାଥ ବିଷୟରେ ଆମେ ଜାଣିନଥିଲୁ ସେତେବେଳେ। ଆମେ ଯେତେବେଳେ ଉପନୟନ ଗ୍ରହଣ କଲୁ, ସେତେବେଳେ ଭଗବାନଙ୍କର ପୂଜା କରୁଥିଲୁ ସେଠି ଗ୍ରାମରେ, ଜଗନ୍ନାଥ ବିଷୟରେ କିଛି ଜାଣିନଥିଲୁ ସେତେବେଳେ। ଜଗନ୍ନାଥ ପ୍ରାର୍ଥନା କରୁଥିଲୁ, ପ୍ରଭୁ ଆମକୁ ଆପଣ କିଛି ବିଷୟରେ ଜଣାନ୍ତୁ, ଆଜି ତାଙ୍କର କୃପାରୁ ଆଜି ଆମେ କିଛି ଜଗନ୍ନାଥଙ୍କ ତତ୍ତ୍ୱ କହିପାରିଲେ। ସେତେବେଳେ ଆମେ ଜାଣିନଥିଲୁ ଭଗବାନ କିଏ, ଜଗନ୍ନାଥ କିଏ ଜାଣିନଥିଲୁ। ଏଇ ସେହି ଜଗନ୍ନାଥ ହେଉଛନ୍ତି ସେଇ ଜଗନ୍ନାଥ ସର୍ବତ୍ର ଈଶ୍ୱର, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ସବୁ କାରଣ କାରଣ ହେଉଛନ୍ତି ସେଇ ଜଗନ୍ନାଥ କୃଷ୍ଣ। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା, ଯଦି ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି, ନହେଲେ ଆମ କଥାକୁ ବିଶ୍ରାମ ଦେବା, ଆମର ସମୟ ହୋଇଯାଇଛି, ଆମର ଆଜି ଡେଲି ପ୍ରସାଦ ପାଇବା କଥା, ସେଥିପାଇଁ ଆମେ କୃପା କରି ସମୟ ମିଳିଲା ଜଗନ୍ନାଥ ବିଷୟରେ କଥା କହିବା ପାଇଁ, ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଶ୍ରୀମନ୍ ଜୟ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି, ଗ୍ରନ୍ଥରା ଶ୍ରୀମଦ ଭାଗବତମ କି, ଚୈତନ୍ୟ ଚରିତାମୃତ କି, ଶ୍ରୀଲ ପ୍ରଭୁପାଦ ମହାରାଜ କି, ଶ୍ରୀଲ ଗୁରୁଦେବ କି, ସମବେତ ଗୌରଭକ୍ତବୃନ୍ଦ କି, ହିତାୟ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ।